ଗଣନା ପୁସ୍ତକ ପାଞ୍ଚ ପର୍ବ ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ପ୍ରତ୍ୟେକ କୁଷ୍ଠିକି, ପ୍ରତ୍ୟେକ ପ୍ରମେହିକି ଓ ଶବ ଛୁଇଁ ଅଶୁଚି ହେବା ପ୍ରତ୍ୟେକ ପ୍ରାଣୀକି ଛାଉଣୀରୁ ବାହାର କରିବା ପାଇଁ ତୁମେ ଇସ୍ରାଏଲ ସନ୍ତାନଗଣକୁ ଆଜ୍ଞା ଦିଅ। ତୁମେମାନେ ପୁରୁଷ ଓ ସ୍ତ୍ରୀ ଦୁହିଁକୁ ବାହାର କରିବ। ତୁମେମାନେ ଛାଉଣୀର ବାହାରେ ସେମାନଙ୍କୁ ରଖିବ। ସେମାନଙ୍କର ଯେଉଁ ଛାଉଣୀ ମଧ୍ୟରେ ଆମ୍ଭେ ବାସ କରୁ ତାହା ସେମାନେ ଅଶୁଚି ନ କରନ୍ତୁ। ତହିଁରେ ଇସ୍ରାଏଲ ସନ୍ତାନଗଣ ସେହି ରୂପେ କଲେ, ପୁଣି ଛାଉଣୀର ବାହାରେ ସେମାନଙ୍କୁ ରଖିଲେ। ସଦାପ୍ରଭୁ ମୂଷାଙ୍କୁ ଯେପରି କହିଲେ, ଇସ୍ରାଏଲ ସନ୍ତାନଗଣ ସେପରି କଲେ। ଏ ଉତ୍ତରେ ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କୁହ, କୌଣସି ପୁରୁଷ କି ସ୍ତ୍ରୀ ଯେବେ ସଦାପ୍ରଭୁଙ୍କ ବିରୁଦ୍ଧରେ ସତ୍ୟ ଲଙ୍ଘନ କରି ମନୁଷ୍ୟମାନଙ୍କ ମଧ୍ୟରେ ପ୍ରଚଳିତ କୌଣସି ପାପ କରେ ଓ ସେହି ପ୍ରାଣୀ ଦଣ୍ଡନୀୟ ହୁଏ, ତେବେ ସେ ଆପଣା କୃତ ପାପ ସ୍ୱୀକାର କରିବ ଓ ସମ୍ପୂର୍ଣ୍ଣ ରୂପେ ଆପଣା ଦୋଷରୁ ଦୋଷହେତୁରୁ କ୍ଷତିପୂରଣ ଦେବ ଓ ତହିଁର ପଞ୍ଚମାଂଶ ଅଧିକ ମିଶାଇ ଯାହା ବିରୁଦ୍ଧରେ ଦୋଷ କରିଅଛି ତାହାକୁ ଦେବ। ମାତ୍ର ଯାହାକୁ ଦୋଷ ନିମନ୍ତେ କ୍ଷତିପୂରଣ ଦିଆଯାଇପାରେ, ଏପରି ମୁକ୍ତିକର୍ତ୍ତା ଜ୍ଞାତି ଯେବେ ସେହି ଲୋକର ନ ଥାଏ, ତେବେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଦୋଷାର୍ଥକ କ୍ଷତିପୂରଣ ଦିଆଯାଏ ତାହା ଯାଜକର ହେବ। ତାହା ଛଡ଼ା ଯଦ୍ୱାରା ତାହା ପାଇଁ ପ୍ରାୟଶ୍ଚିତ କରାଯିବ, ସେ ପ୍ରାୟଶ୍ଚିତାର୍ଥକ ମେଷବଳି ହିଁ ଦେବାକୁ ହେବ। ପୁଣି ଇସ୍ରାଏଲ ସନ୍ତାନଗଣ, ଆପଣମାନଙ୍କ ପବିତ୍ର ବସ୍ତୁ ମଧ୍ୟରୁ ଯେତେ ଉତ୍ତୋଳନ ଉପହାର ଯାଜକ ନିକଟକୁ ଆଣନ୍ତି ତାହା ସବୁ ତାହାର ହେବ। ପ୍ରତ୍ୟେକ ମନୁଷ୍ୟର ଉତ୍ସର୍ଗୀକୃତ ପବିତ୍ର ବସ୍ତୁ ତାହାର ହେବ। ମନୁଷ୍ୟ ଯେକୌଣସି ବସ୍ତୁ ଯାଜକକୁ ଦିଏ ତାହା ତାହାର ହେବ। ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କୁହ, କୌଣସି ମନୁଷ୍ୟର ଭାର୍ଯ୍ୟା ଯେବେ ବିପଦଗାମିନୀ ହୋଇ ତାହା ବିରୁଦ୍ଧରେ ସତ୍ୟ ଲଙ୍ଘନ କରେ, ଅର୍ଥାତ୍ ଯେବେ କୌଣସି ପୁରୁଷ ତାହା ସହିତ ସଂସର୍ଗ କରେ ଓ ତାହାର ସ୍ୱାମୀର ଦୃଷ୍ଟିରୁ ଅଗୋଚର ହୋଇ ଗୁପ୍ତ ହୁଏ, ସେ ଅଶୁଚି ହୁଏ, ପୁଣି ତାହା ବିରୁଦ୍ଧରେ କେହି ସାକ୍ଷୀ ନ ଥାଏ, କିଏ ବା ସେ କର୍ମ ବେଳେ ଧରା ପଡ଼ିନଥାଏ, ଆଉ ଯେବେ ସ୍ୱାମୀ ଈର୍ଷାଜନକ ଆତ୍ମାରେ ଆବିଷ୍ଟ ହୁଏ ଓ ଭାର୍ଯ୍ୟା ଅଶୁଚି ହେବାରୁ ତାହା ପ୍ରତି ଈର୍ଷାରେ ଜଳେ, ଅବା ଭାର୍ଯ୍ୟା ଅଶୁଚି ନହିଲେ ହେଁ ଯେବେ ସ୍ୱାମୀ ଈର୍ଷାଜନକ ଆତ୍ମାରେ ଆବିଷ୍ଟ ହୋଇ ତାହା ପ୍ରତି ଈର୍ଷାରେ ଜଳେ, ତେବେ ସେହି ପୁରୁଷ ଆପଣା ଭାର୍ଯ୍ୟାକୁ ଯାଜକ ନିକଟକୁ ଆଣିବ ଓ ତାହା ନିମନ୍ତେ ଏଫାର ଦଶମାଂଶ ଜବ ମଇଦା ଉପହାର ଆଣିବ। ସେ ତହିଁ ଉପରେ ତୈଳ ଢାଳିବ ନାହିଁ ଅବା କୁନ୍ଦୁରୁ ଦେବ ନାହିଁ, କାରଣ ତାହା ଈର୍ଷାର ଭକ୍ଷ ନୈବେଦ୍ୟ, ଅର୍ଥାତ୍ ଅପରାଧ ସ୍ମରଣକାରୀ ସ୍ମରଣାର୍ଥକ ଭକ୍ଷ ନୈବେଦ୍ୟ। ଏଉତାରେ ଯାଜକ ସେହି ସ୍ତ୍ରୀକି ନିକଟକୁ ଆଣି ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ କରିବ। ପୁଣି ଯାଜକ ମୂତ୍ରିକା ପାତ୍ରରେ ପବିତ୍ର ଜଳ ନେବ ଓ ଯାଜକ ଆବାସର ଚଟାଣରୁ ଧୂଳି ନେଇ ସେହି ଜଳରେ ପକାଇବ। ତୋ ଯାଜକ ସେହି ସ୍ତ୍ରୀକି ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ କରିବ ଓ ସେହି ସ୍ତ୍ରୀର ମସ୍ତକର କେଶ ମୁକୁଳା କରି ସେହି ସ୍ମରଣାର୍ଥକ ଭକ୍ଷ ନୈବେଦ୍ୟ ଅର୍ଥାତ୍ ଈର୍ଷାର ଭକ୍ଷ ନୈବେଦ୍ୟ ତା ହସ୍ତରେ ଦେବ। ପୁଣି ଯାଜକ ଆପଣା ହସ୍ତରେ ସାପଜନକ ତିକ୍ତ ଜଳ ରଖିବ, ଆଉ ଯାଜକ ସେହି ସ୍ତ୍ରୀକି ଶପଥ କରାଇ କହିବ, ଯେବେ କୌଣସି ପୁରୁଷ ତୁମ୍ଭ ସହିତ ଶୟନ କରି ନ ଥାଏ ଓ ତୁମ୍ଭେ ଆପଣା ସ୍ୱାମୀର ଅଧୀନରେ ଥାଉ ଥାଉ ବିପଦଗାମିନୀ ହୋଇ ଅଶୁଚି କ୍ରିୟା କରି ନ ଥାଅ, ତେବେ ତୁମେ ସାପଜନକ ତିକ୍ତ ଜଳରୁ ମୁକ୍ତ ହୁଅ। ମାତ୍ର ଯେବେ ତୁମ୍ଭେ ଆପଣା ସ୍ୱାମୀର ଅଧୀନରେ ଥାଉ ଥାଉ ବିପଦଗାମିନୀ ହୋଇଥାଅ ଓ ତୁମ୍ଭେ ଅଶୁଚି ହୋଇଥାଅ, ପୁଣି ସ୍ୱାମୀ ଛଡ଼ା ଅନ୍ୟ କୌଣସି ପୁରୁଷ ସହିତ ଶୟନ କରିଥାଏ, ତେବେ ସଦାପ୍ରଭୁ ତୁମ୍ଭର ଉରୁ ଅବଶ କରାଇ ଓ ତୁମ୍ଭର ଉଦର ଫୁଲାଇ ତୁମ୍ଭ ଲୋକମାନଙ୍କ ମଧ୍ୟରେ ତୁମ୍ଭକୁ ଶପଥଗଣର ଫଳଭୋଗ କରାନ୍ତୁ। କହିଁ ଉତ୍ତାରେ ସାପଜନକ ଜଳ ତୁମ୍ଭ ଉଦର ଫୁଲାଇବାରୁ ଉରୁ ଅବଶ କରାଇବାକୁ ତୁମ୍ଭ ଉଦରରେ ପ୍ରବେଶ କରୁ। ଏହି ସକାଳ କଥା କହି ଯାଜକଗୁଣ ଯୁକ୍ତ ଶପଥ ଦ୍ୱାରା ସେହି ସ୍ତ୍ରୀକି ଶପଥ କରାଇବ। ତହିଁରେ ସେ ସ୍ତ୍ରୀ ଆମେନ୍ ଏପରି ହେଉ ବୋଲି କହିବ। ପୁଣି ଯାଜକ ସେହି ସାପର କଥା ପୁସ୍ତକରେ ଲେଖିବ, ପୁଣି ତାହା ପୋଛି ତିକ୍ତ ଜଳରେ ପକାଇବ। ତହୁଁ ସେ ସେହି ସ୍ତ୍ରୀକି ସାପଜନକ ତିକ୍ତ ଜଳ ପିଆଇବ, ତହିଁରେ ସେହି ସାପଜନକ ଜଳ ତା ଉଦରରେ ପ୍ରବେଶ କରି ତିକ୍ତ ହେବ, ଆଉ ଯାଜକ ସେହି ସ୍ତ୍ରୀର ହସ୍ତରୁ ସେହି ଈର୍ଷାର ଭକ୍ଷ ନୈବେଦ୍ୟ ପାଇଁ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳାଇବ, ପୁଣି ବେଦୀ ଉପରକୁ ଆଣିବ। ତୁ ଯାଜକ ସେହି ଭକ୍ଷ୍ୟ ନୈବେଦ୍ୟରୁ ମୁଠିଏ ତହିଁର ସ୍ମରଣାର୍ଥକ ଅଂଶ ରୂପେ ନେଇ ବେଦୀ ଉପରେ ଦଗ୍ଧ କରିବ ଓ ତହିଁ ଉତାରେ ସେହି ସ୍ତ୍ରୀ କି ସେହି ଜଳପାନ କରାଇବ। ପୁଣି ସେହି ସ୍ତ୍ରୀ ଜଳପାନ କରାଇଲେ ଏପରି ହେବ, ଯେବେ ସେହି ସ୍ତ୍ରୀ ଆପଣା ସ୍ୱାମୀ ବିରୁଦ୍ଧରେ ସତ୍ୟ ଲଙ୍ଘନ କରି ଅଶୁଚି ହୋଇଥାଏ, ତେବେ ସେହି ସାପଜନକ ଜଳ ତାହା ମଧ୍ୟରେ ପ୍ରବେଶ କରି ତିକ୍ତ ହେବ ଓ ତାହାର ଉଦର ଫୁଲିବ ଓ ତାହାର ଉରୁ ଅବଶ ହେବ, ଆଉ ସେହି ସ୍ତ୍ରୀ ଆପଣା ଲୋକମାନଙ୍କ ମଧ୍ୟରେ ସାପ ସ୍ୱରୂପ ହେବ। ଆଉ ଯେବେ ସେହି ସ୍ତ୍ରୀ ଅଶୁଚି ନ ହୋଇ ଶୁଚି ଥାଏ, ତେବେ ସେ ମୁକ୍ତ ହେବ ଓ ଗର୍ଭଧାରଣ କରିବ। ଏହା ଈର୍ଷା ବିଷୟକ ବ୍ୟବସ୍ଥା, ଯଥା ଭାର୍ଯ୍ୟା ସ୍ୱାମୀର ଅଧୀନରେ ଥାଉ ଥାଉ ବିପଦଗାମିନୀ ହୋଇ ଅଶୁଚି ହେଲେ, ଅବା କୌଣସି ପୁରୁଷ ଈର୍ଷାଜନକ ଆତ୍ମାରେ ଆବିଷ୍ଟ ହୋଇ ଆପଣା ଭାର୍ଯ୍ୟା ପ୍ରତି ଈର୍ଷାରେ ଜଳିଲେ, ସେ ସେହି ସ୍ତ୍ରୀ କି ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ କରାଇବ। ପୁଣି ଯାଜକ ସେହି ସ୍ତ୍ରୀ ପ୍ରତି ଏହି ସମସ୍ତ ବ୍ୟବସ୍ଥା ପାଳନ କରିବ, ତହିଁରେ ସେହି ପୁରୁଷ ଅପରାଧରୁ ମୁକ୍ତ ହେବ ଓ ସେହି ସ୍ତ୍ରୀ ଆପଣା ଅପରାଧ ବହିବ।